ବୋଲ ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ ଝଙ୍କଡ଼ବାସିନୀ ମା ଶାରଦାଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ସତ୍ୟନାରାୟଣ ସର୍ବସ୍ମିନ କାଳେ ଦେଶ ଦେଶର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଶରଣାଗତ ଦିନାରତ ପରିତ୍ରାଣ ପରାୟଣେ ହରେ ଦେବୀ ନାରାୟଣୀ ନମସ୍ତୁତେ ଗଣେ ନାରାୟଣ ରୁଦ୍ରେ ଅମ୍ବିକେ ଭାସ୍କର ତଥା ଭିନ୍ନ ଭିନ୍ନ ନ କର୍ତ୍ତବ୍ୟଂ ଠାକୁରେ ପଞ୍ଚଦେବ ନମସ୍ତୁତେ ସରିଗଲା ତୋର ଏବେ ଦିନରେ ମୁଢ଼ ମନ ସରିଗଲା ତୋର ଏବେ ଦିନରେ ମୁଢ଼ ମନ ସରିଗଲା ତୋର ଏବେ ଦିନରେ ମୁଢ଼ ମନ ନ କରିଲୁ ସେ ଗୋବିନ୍ଦ ଯୁଗେ ମହାବାହୁ ହୋଇଲେ ବା ମନ ସତ୍ୟ ଯୁଗେ ମହାବାହୁ ହୋଇଲେ ବା ମନ ବଳି ରାଜନେ ଚାପିଲେ ବଳି ରାଜନେ ଚାପିଲେ ପାତାଳ ରାମ ରୂପେ ଅଯୋଧ୍ୟା ଭୁବନ ତ୍ରେତା ଯୁଗେ ରାମ ରୂପେ ଅଯୋଧ୍ୟା ଭୁବନ ଦଶରଥ କୋଳେ ଜନ୍ମୀ ଦଶରଥ କୋଳେ ପରରେ କଂସ ନାସି ଭାରା ଉଶ୍ୱାସୀନ
ପରରେ କଂସ ନାସି ଭାରା ଉଶ୍ୱାସୀନ
ବୃନ୍ଦାବନେ କେଳି ରଚି
ବୃନ୍ଦାବନେ ମନରେ ମୁଢ଼ ମନ ସରିଗଲା ତୋର
ख्यात हे सुबी दुष बेल हुओ सावधान होइब म्लेच्छ संहार लबे नहिब एहा आन आजि भज पंकज मुख শ্রোতা শ্রোতৃমণ্ডলী আজির পবিত্র অবসরের আপন মানুষ স্বাগত জনাই মহাপুরুষ অচ্যুতানন্দ বিরচিত ভবিষ্যৎ মালিকা বিষয় কিছু কহবাকে যাচ্ছি আজ্ঞা বেড় হু হু সাবধান হইব মেছ সংহারণ মহাপুরুষ অচ্যুতানন্দ ভবিষ্যৎ মালিকারে কহিছন্তি কলা ধলা ঘোড়ারে চড়ি শ্রীক্ষেত্র ধামর অধিনায়ক স্বয়ং জগন্নাথ বলরাম ম্লেচ্ছ সংহারণ করিবে তাঙ্কর সেই মালিকারে সে পুনি কহিছন্তি বসি বজে গুধ্র পক্ষী শ্রী দেউল চুলে এবে শ্রী দেউল চুলে খসিব পথর খণ্ডি পড়িব যে তলে অতীতরে সমস্ত উৎকলীয় অধিবাসী জানিছন্তি বড় দেউলরু পথর খসিলা এবং বড় দেউলর চূড়ারে গুধ্র পক্ষী বসিলা আজ্ঞা তাঙ্ক ভবিষ্যবাণীরু আউ কিছি আলোচনা করিবি ঘর কলি যুগে নর চষিবে দণ্ডা গোচর কুপথরে করিবে গতি সভিঙ্কু কহিবে সে তো কটু ভারতী শ্রোতা মন্ডলী লক্ষ্য দেবে कली जुगरे गोमातार चारण भूमि दंडा गोचर को चाष करिवे घरे घरे कली आज्ञा लागि रहिबो निज पति को छाड़ी अन्य पुरुष सहित काम भोलरे माती नारी माने दोचारुणी हेबे शाशु ससुर देवर ये मानंकु केही मानिबे नहीं माने गुरु होई आज्ञा ज्ञान चर्चा करिबा बेले ज्ञानी मुनि ऋषि माने जंगल को छाड़ी पलाई जिबे असंगत जने मिसिबो अपव्यवहार
बही हो सुजने अपव्यवहार बहे
असामाजिक रे समाज सांख्य दशमी साई
हो सुजने
समाज हेबो असामाजिक मानकर लीला भूमि सामाजिक भद्र व्यक्ति माने बाबुरे नीरव रहिबे चोर खंट टाउटर ये समाज रे प्राधान्य विस्तार करिबे आउ कौन हेबो हीरोहीन हेबे गाई न फली बसास्य
ये कोली बसास्य एबे न फली बसास्य
ये कथा गोटी निश्चय फली
बसास्य
गाई माने क्षीरहीन हेबे प्रजा माने झाड़ जंगल काटी सफा करि देबे फल रे स्वल्प वृष्टि हेतु पृथ्वी रे शस्य हानि घटिबो गीता भागवत न मानि थिबा नियम को न मानी लोक माने पाप पंकरे बुड़ी रहिबे गीता भागवत रो आदर्श उपदेश को तेजी मद्य पाई निशासक्त होई दिव्य भोजन को छाड़ी मत्स्य मांसादि भोजन रे लिप्त रहिबे मंदिर को जीवे नर देव दर्शने लोक माने देवादेवी दर्शन करिबा निमित्त मंदिर को जिबे किंतु देव दर्शन परिवर्ते नानादि अपकर्म रे लिप्त हेबे कर्मचारी माने देवस्व अपहरण करी दिन को दिन बड़ लोक हेबे धीमंत मंडली लक्ष्य देबे आउ कौन हेबो भमाली शिखिबे अनेक माया तपस्वी माने
हो सुजने माया तपस्वी माने
हम पणे नाश होइबे धाउ रंग स माने
हो सुजने धाउ रंग स माने
आज्ञा माया तपस्वी माने द्वारे द्वारे बुली नानादि ढम कथा कही लोक मान को भंडाई धन उपार्जन करिबे एवं आउ कौन हेबो संगत रे मातिबे ठोके माया तपस्वी
माया तपस्वी हो सुजने ठोके माया तपस्वी
भरक शास्त्र कहिण ज्ञान बिकिबे
हसी हो सुजने
ଅଣ ହେତୁରେ ପଡି
ହେତୁରେ ପଡି ଓ ସୁଜନେ ଅଣ ହେତୁରେ ପଡି
ଅସାଧୁ ସଙ୍ଗତେ ମାତିବେ ଦେଇ ଟଙ୍କା କଉଡି
ଟଙ୍କା କଉଡି ଓ ସୁଜନେ ଦେଇ ଟଙ୍କା କଉଡି
ଆଜ୍ଞା ଥୋକେ ମାୟା ତ ପୋଷି ବାନା କୌପିନ ପିନ୍ଧି ମାୟା କଥା କହି ନାରୀ ମାନଙ୍କୁ ଭୁଲାଇ ଉପଭୋଗ କରିବେ ଏବଂ ଅସଙ୍ଗତ ତର୍କଶାସ୍ତ୍ର ମାନ ଆଲୋଚନା କରି ଲୋକମାନଙ୍କର ମନକୁ କିଣିବେ ସେହି ଗେରୁଆ ବସନଧାରୀ ବ୍ୟକ୍ତି ମାନଙ୍କ ସହିତ ଲୋକେ ଟଙ୍କା ପଇସା ଦେଇ ମିଶିବେ ଉଚ୍ଚ ହୋଇବ ନାମ ଟେକ ଦେଖାଇ
ଟେକ ଦେଖାଇବ ସୁଜନେ ନାମ ଟେକ ଦେଖାଇ
ଦିଗମ ବଚନ କହିଣ ଜ୍ଞାନ କହିବେ ସେହି
କହିବେ ସେହି ସୁଜନେ ଜ୍ଞାନ କହିବେ ସେହି
ନିଚ ଲୋକମାନେ ଉଚ୍ଚରେ ଆସନ ପାଇବେ ଏବଂ ନାନାଦି ଚହଟିଆ କଥା କହି ଉପରକୁ ଯିବା ପାଇଁ ଚେଷ୍ଟା କରିବେ କୃଷିକାରୀ ମାନେ ଅନ୍ୟାୟ କୃଷି କରିବେ ସେହି
କରିବେ ସେହି ସୁଜନେ କୃଷି କରିବେ ସେହି
ଟଙ୍କା ଦଣ୍ଡା ପୋଖରୀ ଚାଷ କରିବେ ନେଇ
କରିବେ ନେଇ ସୁଜନେ ଚାଷ କରିବେ ନେଇ
ମାନେ ଦଣ୍ଡା ଗୋହି ଗୋଚର ନ ମାନି ସବୁ ଚଷିବେ ଫଳରେ ଶସ୍ୟହାନି ହେବ ଆଜ୍ଞା ହାଡ଼ି ଦାସ ମାଳିକାରୁ କେତୋଟି ପଦ ଫିରି ଫିରା ପାଣି ବର୍ଷାଏ ବୃଷ୍ଟି କରିବ ଫଳରେ ଶସ୍ୟହାନି ହେବ କୃଷକ ବିଲରେ ବେଳ ବୁଡି ଯାଏ ବଳଦ ମାନଙ୍କୁ କଷ୍ଟ ଦେଇ ହଳ କରିବ ଅଧିକ ଫସଲ ଉପଜେଇବା ପାଇଁ କିନ୍ତୁ ଆଜ୍ଞା ଫସଲ ହେବ ନାହିଁ ବ୍ରାହ୍ମଣ ମାନେ ଯେ ବେଦ ବିଦ୍ୟା ନ ପଢିବେ
ବେଦ ବିଦ୍ୟା ନ ପଢିବେ
ଅକର୍ମ କରିବେ
ଅକର୍ମ କରିବେ କାରଣୀ ଶିଖିବେ
ବ୍ରାହ୍ମଣ ମାନେ ବେଦ ବିଦ୍ୟାଦି ଅଧ୍ୟୟନ ନ କରି ଗୁଣି ଗାରେଡ଼ି ମନ୍ତ୍ର ଶିକ୍ଷା କରି ନାନାଦି ଅପକର୍ମ ମାନ କରିବେ ଲୁଣ ଛଣ ଶୁଖୁଆ ଯେ କରିବେ ବେପାର ହୀନ କର୍ମ କରିବେ ସେ ବହି ବୋଝ ଭାର ହୋ
ସୁଜନେ
ହୀନ କର୍ମ କରିବେ ସେ ବହି ବୋଝ ଭାର ଲୁଣ ଛଣ ଶୁଖୁଆ ବେପାର ଆଦି ହୀନ କର୍ମ କରି ଆଜ୍ଞା ବ୍ରାହ୍ମଣ ମାନେ ଚଳିବେ ଏବଂ ଛାଗଳ ମଦିରା ପାନ କରି ରୁଦ୍ର ସାଥିରେ ଏକ ସ୍ଥାନରେ ବସି ଭୋଜନ କରିବେ ସେ ପୁରୁଷ ରମଣ ଗୋରୁ ଛାଗଳ ଆଦି ଜାଣ ଭାଇ ଭଉଣୀ ରତି ରସେ ମାଇ ଭଣଜା ପ୍ରୀତି ବସେ ଶାଶୁଜା ମାତା ଏକ ମେଳ ଉଡ଼ାଇ ପୁତୁରାଙ୍କ ମେଳ ମାତା ପୁତ୍ରର ରସ ରଙ୍ଗ ବ୍ରାହ୍ମଣ ଚଣ୍ଡାଳର ସଙ୍ଗ ଦେଢ଼ ସୁର ଯେ ଭାଇ ବୋହୁ ରସ ରଙ୍ଗରେ ବଞ୍ଚେ ସେହୁ ସୀତାମଣ୍ଡଳୀ ଲକ୍ଷ୍ୟ ଦେବେ କଳି ଯୁଗରେ ପୁରୁଷ ପୁରୁଷକୁ ଗୋରୁ ଛାଗଳକୁ ଆଜ୍ଞା ରମଣ କରିବେ ଭାଇ ଭଉଣୀ ମାଇ ଭଣଜା ଶାଶୁଜା ମାତା ଖୁଡି ପୁତୁରା ଏପରିକି ମାତା ପୁତ୍ର ମଧ୍ୟ ରଙ୍ଗରସରେ ମାତି ରହିବେ ଗୁରୁ ଗୌରବ ସବୁ ମାନିବେ ନାହିଁ
ନା ନା
ଯୋଉ ଶେଷ କାଳ ଆସି ହେବ ଉପସ୍ଥିତ
ହେବ ଉପସ୍ଥିତ ହେବ ଉପସ୍ଥିତ
ଦେବା ଦେବୀ ମାନେ ସବୁ ହୋଇବେ ସମ୍ଭୂତ
ହୋଇବେ ସମ୍ଭୂତ ହେବେ ହୋଇବେ ସମ୍ଭୂତ
ମାନବର ବଳ ବଳ ହେବ ସବୁ ବୃଥ
ହେବ ସବୁ ବୃଥ ହେବେ ହେବ ସବୁ ବୃଥ
ଅଚ୍ୟୁତ ବାଣୀ କେବେ ହେନ କଳିଯୁଗର ଶେଷ ସମୟ ଯେତେବେଳେ ଆଜ୍ଞା ହେବ ବିଜ୍ଞାନ ଯୁଗର ବୁଦ୍ଧିବତା ମାନବର ସମସ୍ତ କଳ ବଳ କୌଶଳ ପଣ୍ଡ ହୋଇଯିବ ଏ ପୃଥିବୀରେ ମେରୁମଣ୍ଡଳ ଯାଏ ମହାପ୍ରଳୟ ଘଟିବ ହିମାଳୟ ପର୍ବତରେ ତପ କରୁଥିବା ମୁନି ଋଷି ମାନଙ୍କର ଆସନ ଟଳମଳ ହେବ ଥିବ ଯେ ତେ ତପ ପ୍ରମାଣ ଏ ଭାରତ ବର୍ଷର ନ ଫୁଟିବ ତାହା କଦାପି ଜାଣ ହେବି ବର୍ଷରେ ଯେତେ ଗୁଳି ଗୋଳା ବାରୁଦ ତୋପ କମାଣ ଥିବ ସେଗୁଡିକ ନ ଫୁଟି ସବୁ ପଣ୍ଡ ହୋଇଯିବ ଯବନ ମାନେ ସିଂହରଡି ଦେଇ ଭାରତ ବର୍ଷକୁ ମାଡି ଆସିବେ ପୂର୍ବେ ଧୂମ କେତୁ ଉଦୟ ଦିବସରେ ହୋଇବ ସେ
ଦିବସରେ ହୋଇବ
ସେ ପରା ଯାହାକୁ ଦିଶିବ ଅର୍ଦ୍ଧ ମୁହୂର୍ତ୍ତେ ଯିବ ମଣ୍ଡଳୀ ଲକ୍ଷ୍ୟ ଦେବେ ପୂର୍ବ ଦିଗରେ ଦିବସରେ ଧୂମକେତୁ ଉଦୟ ହେବ ସେ ଧୂମକେତୁକୁ ଯେଉଁ ଲୋକ ଆଜ୍ଞା ଦେଖିବ ସେ ଲୋକ ନିମିଷକ ଭିତରେ ମରିବ ଅଂଶୁମାଳିକର ହେବ ଅତି ହିଁ ପ୍ରଖର ହେବ ସେତାପେ ପ୍ରାଣୀ ଜଗତ ସେତାପେ ପ୍ରାଣୀ ଜଗତ ହେବେ ହରବର
ହେବେ ହେବେ ହରବର
ସେତାପେ ପ୍ରାଣୀ
ସେତାପେ ପ୍ରାଣୀ ଜଗତ ହେବେ ହରବର
କଳିଯୁଗର ଶେଷ ସମୟକୁ ଆଜ୍ଞା ସୂର୍ଯ୍ୟ ଦେବତାଙ୍କର କିରଣ ହେବ ଅତ୍ୟନ୍ତ ପ୍ରଖର ସେହି କିରଣ ଜ୍ୱାଳାକୁ ସହି ନ ପାରି ପ୍ରାଣୀ ଜଗତ ଅତ୍ୟନ୍ତ କଷ୍ଟ ଭୋଗ କରିବେ ଦୁଃସହ ବ୍ୟାଧିରେ ବହୁତ ଜନକ୍ଷୟ ଯିବେ ବକ ମାନେ ଯେବେ କ୍ଷେତରେ ଭକ୍ଷିବେ କଞ୍ଚା ଧାନ ଗୋରୁ ନିଜ ସ୍ତନ୍ୟ ମଣ୍ଡଳୁ କରିବେ କ୍ଷୀର ପାନ
କ୍ଷୀର ପାନ ହେ ସୁଜନେ କରିବେ କ୍ଷୀର ପାନ
ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଯେତେବେଳେ କଳିଯୁଗର ଅନ୍ତିମ ସମୟ ହେବ ବଗମାନେ କ୍ଷେତରେ ବୁଲି ଧାନ ଖାଇବେ ଏବଂ ଗୋରୁମାନେ ନିଜ ପହ୍ନାରୁ କ୍ଷୀର ଟାଣି ପିଇବେ ପାଞ୍ଚ ସାତ ଥିବେ ଗୋପାଳ ମୂର୍ତ୍ତି ହେବେ ଉଦ୍ଧାର
ସେ ମୂର୍ତ୍ତି ହେବେ ଉଦ୍ଧାର
କାଳିକାପୁରରେ ଲାଗିବ ଲୀଳା ବଚନ ସାର କାଳିକାପୁର ଠାରେ ଶ୍ରୀ ଗୋପାଳଜୀଙ୍କ ମୂର୍ତ୍ତି ଭୂମି ତଳୁ ଉଦ୍ଧାର ହେବା ସଙ୍ଗେ ସଙ୍ଗେ ସେଠାରେ ଲୀଳା ପ୍ରକାଶ ପାଇବ ବ୍ୟାସ କଳ୍ପଦ୍ରୁମର ପଞ୍ଚମ ଅଧ୍ୟାୟରୁ ଶ୍ଳୋକଟିଏ କହିବି କଳୌ ଶ୍ରୀ କାଳିକାରାଧ୍ୟା ବୈତରଣୀ କୁଳସ୍ୟ ଚ ଇତ୍ୟାସ୍ତୌ ଯୁଗ ସନ୍ଧ୍ୟାୟା କଳ୍କି ନାମ ଭବିଷ୍ୟତି ବିଷ୍ଣୁ ନାଙ୍ଗ ଦଶୀ ରୂପେଶୁ ଶୁକ୍ଳ ବର୍ଣ୍ଣ ବର୍ଣ୍ଣ ଦ୍ୱେ ଛୌଣୀ ବିହାରିଣୀ ବିଦ୍ୟା କଳ ଉଚ୍ଛ୍ୱାସ ଭବିଷ୍ୟତି ଆଜ୍ଞା କଳିଯୁଗର ଅସ୍ତ କାଳକୁ ଦସ୍ୟୁ ରୂପରେ ଭଗବାନ କଳା ଧଳା ହୋଇ ବୈତରଣୀ ନଦୀ କୂଳରେ ଜନ୍ମ ଗ୍ରହଣ କରିବେ। ଏହାପରେ କ୍ଷୌଣୀ ଅର୍ଥ ନୌକା ନୌକାଧାରିଣୀ ମହାକାଳୀଙ୍କର ଦର୍ଶନ ନିମନ୍ତେ ରାଜ୍ୟ ଦୁର୍ଗ ଅନ୍ତର୍ଗତ ଉଡମ୍ବର ବନବାସିନୀ ଦେବୀଙ୍କ ଦର୍ଶନାର୍ଥେ ବି ଯେ କରିବେ।
କାଳିକାପୁରରେ ଦକ୍ଷିଣ କାଳିକାପୁରରେ ଦକ୍ଷିଣ ଗୋପାଳଙ୍କ ସାଥେ ହୋଇବେ ମେଳି ଗୋପାଳଙ୍କ ସାଥେ ହୋଇବେ ମେଳି।
କାଳିକାପୁରର ଅଧିଷ୍ଠାତ୍ରୀ ଦେବୀ ଦକ୍ଷିଣ କାଳୀ ସେ ଗୋପାଳଙ୍କ ସହିତ ମେଳି ବାନ୍ଧିବେ ଏବଂ କାଳିକାଙ୍କର ଚଣ୍ଡି ଚାମୁଣ୍ଡା ଗ୍ରାମେ ଗ୍ରାମେ ବୁଲିବେ ଦ୍ୱାରେ ଦ୍ୱାରେ ବୁଲିବେ ନିଶା କାଳରେ
ନିଶା କାଳରେ
ଡାକିବେ ନାମ ଧରି ଉଚ୍ଚ ସ୍ୱରରେ
ଉଚ୍ଚ ସ୍ୱରରେ ଉଚ୍ଚ ସ୍ୱରରେ
ସେ ଡାକ ଶୁଣି ଯେ ହୁ ପାସେ ଆସିବ
ପାସେ ଆସିବ ଏବେ ପାସେ ଆସିବ
ଦେଖି ତାହାଙ୍କୁ ନିଶ୍ଚେ ପ୍ରାଣ ହାରିବ
ପ୍ରାଣ
ମଣ୍ଡଳୀ ଲକ୍ଷ୍ୟ ଦେବେ। ଆଜ୍ଞା ସପ୍ତପୁରୀ ଅମାବାସ୍ୟା ଦିନ ରାତ୍ରିରୁ ଆରମ୍ଭ ହେବ ସାତ ଦିନ ସାତ ରାତି ବ୍ୟାପୀ ଅନ୍ଧାର। ସେହି ଦିନ ଠାରୁ ଚାରି ମେଘ ଏକତ୍ର ହୋଇ ବୃଷ୍ଟି କରିବେ ଅଣଚାଶ ବେଗରେ ପବନ ବହିବ ଆଉ କଣ ହେବ କଲିକତାରେ ଯେଉଁ କାଳି ସେ କାଳି ଦେବ ଘୋର ରଡି କଲିକତାର ମହାକାଳୀ ଘୋର ରଡି ଦେବେ ସେ ରଡି ଶବ୍ଦରେ ବସୁଧା ଚମକି ଯିବ ଏବଂ ସେ ରଡି ଯେତେବେଳେ ଯାହା କାନରେ ବାଜିବ ସେ ପଣ୍ଡିତେ ସେଇଠି ଟଳି ପଡିବ ଧୁମା ଧୁମା ଯେ ସମ୍ବଲାଇ ଜାଗି ଉଠିବେ ମହାମାଇ ଦକ୍ଷିଣ ଜଳେ ପୂର୍ଣ୍ଣ ହେବ
ଦକ୍ଷିଣ ଜଳେ ପୂର୍ଣ୍ଣ ହେବ
ପଶ୍ଚିମେ ମଡ଼କ ପଡିବ
ପଶ୍ଚିମେ ମଡ଼କ ପଡିବ
ପୂର୍ବ ଖଣ୍ଡ ଭାସି ଯିବ
ପୂର୍ବ ଖଣ୍ଡ ଭାସି ଯିବ
ଉତ୍ତରେ ଲଞ୍ଜା ଯେ ପଡିବ
ଉତ୍ତରେ ଲଞ୍ଜା ଯେ ପଡିବ।
ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ହୁମା ଧୁମା ସମଲାଇ ଆଦି ମହାମାୟା ଗଣ ନିତେ ଜାଗି ଉଠିବେ ଦକ୍ଷିଣ ଦିଗ ଦଳ ପୂର୍ଣ୍ଣ ହେବ ପଶ୍ଚିମ ଦିଗରେ ମଡ଼କ ପଡିବ ପୂର୍ବ ଦିଗରେ ଖଣ୍ଡ ପ୍ରଳୟ ହେବା ସଙ୍ଗେ ସଙ୍ଗେ ଉତ୍ତର ଦିଗରେ ଲଞ୍ଜା ତରା ପଡିବ ଚଣ୍ଡି ଯେ ଚାମୁଣ୍ଡା ମେଳା ମେଳା ହୋଇବେ ପୃଥିବୀର ଚତୁର୍ଦିଗ ମାଡ଼ିଣ ବସିବେ ମାନେ ଆଜ୍ଞା ମେଳା ମେଳା ହୋଇ ବୁଲିବେ ଚଉଷଠି କାତ୍ୟାୟିନୀ ଏକତ୍ରିତ ହୋଇ ପୃଥିବୀକୁ ନିର୍ମୂଳ କରିବେ ଠକ ଭଣ୍ଡ ବୁଲା ଭକତେ ହଣା ହେବେ ଜୋବ୍ରାରେ ଶିବ ତତଲାର କତ ମହାନଦୀ ସ୍ରୋତରେ ଆଜ୍ଞା ଠକ ଭଣ୍ଡ ନିଜକୁ ବାବାଜୀ ବୋଲାଉଥିବା ବ୍ୟକ୍ତିମାନେ କଟକର ଯୋବ୍ରା ଠାରେ ହଣା ହେବେ ସେମାନଙ୍କର ତତଲା ରକ୍ତ ମହାନଦୀ ସ୍ରୋତରେ ମିଶିବ ହଇଜା ମହାମାରୀରେ ଲୋକମାନେ ପୋକମାଛି ଭଳି ମରିଯିବେ ଆଜ୍ଞା ଲୁଣା ଜଳ ମାଡ଼ି ଆସିବ ଲୁଣା ଜଳ ମାଡ଼ି ଆସିବ ବଙ୍ଗୋପସାଗରରୁ ଜନବସ୍ତି ଶୂନ୍ୟ ହୋଇବ
জনবস্তি শূন্য হইব তলিব মহামেরু তলিব মহামেরু তলিব মহামেরু আজ্ঞা পূর্ব দিগরু বঙ্গোপসাগরু ঢেউ মাড়ি আসিবা সাঙ্গকু ধন জীবন ক্ষয় হেব মহাদ্রুম মান উপুড়িবা সহিত যাজপুরর বিমলাঙ্ক সহিত পঞ্চবরাহি মিলিত হেবে পঞ্চ পাণ্ডব জন্মিণ রহি গুপতরে এবে রহি গুপতরে মহি পাড়ু অছন্তি যে মহি পাড়ু অছন্তি যে হেতু করণরে পাণ্ডব পাঁচ ভাই যথা যুধিষ্ঠির ভীম অর্জুন সহদেব নকুল পাঁচ ভাই জন্ম নেই গুপ্তরে রহি দেশ শাসন করুছেন হয়ে যাইথিবা ভারত যুদ্ধর বাকি ওলিয়ে পণ্ডিতে কলির শেষ সময়কু হেব সেহি ওলি করে নাথ কলি হেব সে তের মাস ভোগ যে হই পণ্ডিতে হেব
আচ্ছা
তার সময় হেব পণ্ডিতে তের মাস আজ্ঞা আউ কোন হেব কেউ দিন কলির আয়ুষ শেষ হেব বৈশাখ শুক্লষ্টমী গুরুবার দিন
গুরুবার দিন
সেই দিন কলি যুগ হইব সম্পূর্ণ বৈশাখ মাস শুক্ল পক্ষ অষ্টমী তিথি গুরুবার দিন কলিযুগ পণ্ডিতে শেষ হেব এহা মালিকাকার মহাপুরুষ অচ্যুতানন্দঙ্ক ভবিষ্যবাণী সেই দিন ভৈরবি ডাক যে হইব এবে ডাক যে হইব অন্ধার হইণ পৃথ্বী নিরোধি যে থিব এবে পৃথিবী সাত দিন সাত রাতি ব্যাপী অন্ধার হেব ভৈরবি ডাক দেবে বাহারিবে যুধিষ্ঠির ভীম নকুল অর্জুন সহদেব মালা মন্ত্র সিদ্ধান্ত বেদান্ত নাগান্ত আজ্ঞা পরীক্ষা হেব সেই দিন লঞ্জা যে পড়িব চমৎকার সেই দিন লঞ্জা যে পড়িব চমৎকার সেই দিন সমীর সেই দিন লঙ্গা যে পড়িব চমৎকার সেই দিন লঙ্গা সেই দিন পণ্ডিতে লঞ্জা তারা দেখা দেব অনচাষ বেগরে পবন বহিব সংকটর মা সারলা বিমলা মঙ্গলা আদি ঠাকুরাণী মানে বাহারিবে ধীমন্ত মন্ডলী লক্ষ্য দেবে ইয়ে কলি যুগরে মুক্তি পাইবা পাই হেলে আজ্ঞা কোন করিবাকু পড়িব লেখিলে হরের নাম হরের নাম হরের নাম কেবল নাস্তেইব 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 গতির অন্যথা ସଦା ସର୍ବଦା ହରିନାମକୁ ଜପ କର। ହେ ମାନବ ଗଣ, ହରିନାମ ହେଉଛି ଇଏ କଳିଯୁଗରେ ମୁକ୍ତି ମନ୍ତ୍ର। କରୁଣା ସାଗର ପଦେ ଦିଅ ମତି ତ୍ୱର, ଅବଶ୍ୟ ଭେଟିବୁ ପ୍ରଭୁ କମଳାଙ୍କ ବର, ଅବଶ୍ୟ ଭେଟିବୁ ପ୍ରଭୁ କମଳାଙ୍କ ବର, ଓଡ଼ିଶା ଦେଶରେ ପ୍ରଭୁ ନାମ କର ଜାରି। ଶୂନ୍ୟ ଉଡ଼ାଇବେ ଧ୍ୱଜା ପ୍ରଭୁ ଦୈତାରି, ଶୂନ୍ୟ ଉଡ଼ାଇବେ ଧ୍ୱଜା ପ୍ରଭୁ ଦୈତାରି, ସଦଗୁରୁ ସେବା କରି ଲଭ ଦିବ୍ୟ ଜ୍ଞାନ, କଳି ସାଗରରୁ ମୁକ୍ତ ହେବୁ ମୂଢ ମନ, କଳି ସାଗରରୁ ମୁକ୍ତ ହେବୁ ମୂଢ ମନ, କଳି ସାଗରରୁ ମୁକ୍ତ ହେବୁ ମୂଢ ମନ। ଜ୍ୟୋତି ଘରେ ଲୟ ରଖି ହେବୁ ଅଜ୍ରାମର, ଅବାଡ ଦର୍ଶନ କରି ଖେଳିବୁ ସଂସାର, ଅବାଡ ଦର୍ଶନ କରି ଖେଳିବୁ ସଂସାର, ଅବାଡ ଦର୍ଶନ କରି ଖେଳିବୁ ସଂସାର, ଅବାଡ ମଣ୍ଡଳେ ନେଇ ଦୃଷ୍ଟିକୁ ସ୍ଥାପିବୁ, ଶ୍ରୀ ଗୁରୁ ଗୋବିନ୍ଦ ନାମ ହୃଦୟରେ ଗୁଣିବୁ,
ଶ୍ରୀ ଗୁରୁ ଗୋବିନ୍ଦ ନାମ ହୃଦୟରେ ଗୁଣିବୁ, ଶ୍ରୀ ଗୁରୁ ଗୋବିନ୍ଦ ନାମ ହୃଦୟରେ ଗୁଣିବୁ।
ଏକଥା ଗୋଟିକ ଅଟେ ଗୁରୁ ଘର ପାଠ, ପାଠ ପଢ଼ିଲେ ସବୁ ଦିଶିଯିବ ବାଟ,
ଏ ପାଠ ପଢ଼ିଲେ ସବୁ ଦିଶିଯିବ ବାଟ, ଏ ପାଠ ପଢ଼ିଲେ ସବୁ ଦିଶିଯିବ ବାଟ।
ହଉ ବସ ଶୁଣୁଥିଲେ ବସି ପଣ୍ଡିତ ମଣ୍ଡଳୀ କଳିଯୁଗ ସମାଚାର, ଘଟିବ ଘଟୁଛି ବଖାଣେ ବିଶିପା ମୋର, ଜଗତର ନାଥ ଜଗନ୍ନାଥଙ୍କର ପାଦେ ଯୋଡ଼ିବେନି ପାଣି, ବିଦାୟ ମାଗ ଏ ଦିନ କିଞ୍ଚନ ଏତିକି କରି ମାଗୁଣି, ଓଡ଼ିଶାବାସୀଙ୍କୁ ସଦବୁଦ୍ଧି ଦିଅ ଆହେ ପ୍ରଭୁ କମ୍ଭୁ ପାଣି, ଭକତ ବତ୍ସଳ କଳୁଷ କାଳିମା ଦିଅ ତବ ଚକ୍ରେ ହାଣି, ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେ। ଦିନଜନ ଶରଣ ରକ୍ଷଣ ମହାବାହୁ, ଦିନଜନ ଶରଣ ରକ୍ଷଣ ମହାବାହୁ, ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ, ଏ ଭାରତ ମାତାର ଦୁଃଖ ଦୂର ହେଉ ହେ ହରି ବୋଲ।